ମୁଁ ମନୋଜ୍ୟୋତ୍ସ୍ନା ପରିଡ଼ା କହୁଛି, 25 ନମ୍ବର ୱାର୍ଡ ଭଗବତ ମଠ ବସ୍ତି। ଆମର ଡ୍ରେନ୍ ଭିତରେ ପାଣି ପାଇପ୍ର କନେକ୍ସନ୍ ଯାଇଛି, ଯୋଉଟାକି ଆମକୁ କୋଉ ମୁହୂର୍ତ୍ତରେ ଆମେ ଅଳିଆ ପାଣି ବି ପିଉଛୁ, ଅପରିଷ୍କାର ପାଣି ପିଉଛୁ, ତାର ବି ଆମେ କିଛି ଜାଣି ବି ପାରୁନୁ। ବେଳେବେଳେ ପାଣି ଏତେ ଅପରିଷ୍କାର ଆସୁଛି, ଗ୍ୟାସ୍ କରୁଛି, ଠିକ୍ସେ ସେଟା ବ୍ୟବହାର ବି କରିହଉନି। ଆପଣଙ୍କୁ ଏତିକି ଅନୁରୋଧ, ଯଦି ଡ୍ରେନ୍ ଭିତରୁ ଯଦି ପାଣି ପାଇପ୍ଟାକୁ ଯଦି ଅଲଗା କରିଦିଅନ୍ତେ ତାହେଲେ ବହୁତ ଭଲ ହୁଅନ୍ତା, ଆମେ ଟିକେ ବିଶୁଦ୍ଧ ପାନୀୟ ଜଳ ପାଇପାରନ୍ତୁ।